ଗୋପାଳପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଭୁବନେଶ୍ୱରଠାରେ ଆଜିଠାରୁ ଦୁଇଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟି ଜାତୀୟ ସମ୍ମିଳନୀ ମୂଳ ହେବା। ଅନୁସୂଚିତ ଜାତି ଓ ଜନଜାତିଙ୍କର କଲ୍ୟାଣ ବିକାଶ ଆର୍ ସଶକ୍ତିକରଣଟି ସଂସଦୀୟ ଆଉ ବିଧାନସଭା ସମିତିମାନଙ୍କର ଭୂମିକା ପ୍ରସଙ୍ଗ ଆଧାରଥି ଏ ସମ୍ମିଳନୀ ପହିଲା ଥର ଲାଗି ଦିଲ୍ଲୀନୁ ବାହାରେ ହେବାର୍କେ ଯାଉଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମ୍ମିଳନୀକେ ଉଦ୍ଘାଟନ କରିବେ ବୋଲି ବାଚସ୍ପତି ସୁରମା ପାଢ଼ୀ ବିଧାନସଭାଠାରେ ଗଣମାଧ୍ୟମକେ ସୂଚନା ଦେଇଛନ୍। ଶ୍ରୀ ବିର୍ଲା ଏହି ଅବସରରେ ଗୋଟିଏ ପ୍ରଦର୍ଶନୀ ଉଦ୍ଘାଟନ କରିବା ସହିତ ସ୍କରଣିକା ଉନ୍ମୋଚନ କରିବେ। ସମ୍ମିଳନୀଟି ସଂସଦ ଆର୍ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଅନୁସୂଚିତ ଜାତି ଆର୍ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଆର୍ ସଦସ୍ୟମାନଙ୍କ ସହିତ 120 ନୁ ଅଧିକା ପ୍ରତିନିଧି ଭାଗ ନେବେ। ଆଜି ଜାତୀୟ କ୍ରୀଡ଼ା ଦିବସ। ଜାତୀୟ ଖେଲ୍ ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କୁ ସମ୍ମାନ ଜଣାଇକରି ଫି ବଛର ଆଜିର ଦିନକେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ତିନିଥର ଲଗାତାର ଭାରତ 1928, 1932 ଆର 1936 ମସିହାତି ଅଲିମ୍ପିକ୍ନ ଜିତିଥିଲା। 1936 ମସିହାତି ବର୍ଲିନ୍ନ ହୋଇଥିବାର ହକି ଖେଲ୍ ଦେଖିକରି ହିଟଲର ଆଶ୍ଚର୍ଯ୍ୟ ହେବାର ସହିତ ଜର୍ମାନୀର ନାଗରିକ ହେବାର ଲାଗି ଧ୍ୟାନଚାନ୍ଦଙ୍କୁ ଅନୁରୋଧ କରିଥିଲେ। 1926 ମସିହାରୁ 1948 ମସିହା ଭିତରେ ବିପକ୍ଷ ଦଲମାନଙ୍କୁ ମେଜର ଧ୍ୟାନଚାନ୍ଦ 400 ନୁ ଅଧିକା ଗୋଲ୍ ଦେଇଥିଲେ। ଲୋକମାନଙ୍କର ଭିତରେ ଖେଲ୍ ଲାଗି ସଚେତନ କରବାର୍କେ 2012 ମସିହାନୁ ଆଜିର ଦିନେ ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିଥି ସାରା ଦେଶ ଏହି ଦିବସ ପାଳନ କରାଯାଉଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଥି କହିଛନ୍ତି ଯେ ତୃଣମୂଳ ସ୍ତରନ ପ୍ରତିଭାକେ ତହକାବାର ସହିତ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବନାବାର ଆଉ ଖେଳାଳିମାନଙ୍କ ଲାଗି ସବୁନୁ ଭଲ ତାଲିମ ସୁବିଧା ଦେବାର ଲାଗି ଆମେ ପ୍ରତିଶ୍ରତିବଦ୍ଧ। ଏ ଅବସରରେ ଓଡ଼ିଶା କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫୁ ଭୁବନେଶ୍ୱର ଜୟଦେବ ଭବନଠାରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଆଉ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ସମାରୋହର ଆୟୋଜନ କରାଯିବା। କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 125 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ଭିଲ୍ ଏଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘା ପ୍ରସାରଣ କରାଯିବା। ଇ ବସ୍ ଚଳାଚଳ କ୍ଷେତ୍ରଥି ଓଡ଼ିଶା ଦେଶେ 5 ନମ୍ବର ଠାନ୍ ହାସଲ କରିକରି ସହରାଞ୍ଚଳ ପରିବହନ କ୍ଷେତ୍ରଥି ଗୋଟିଏ ମାଇଲ୍ ଖୁଣ୍ଟା ହାସଲ କରିଛେ। ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍, ଇ ପରିବହନ କ୍ଷେତ୍ରଥି ଓଡ଼ିଶାର ଅଗ୍ରଗତି, ପରିବେଶ ଆର୍ ଲୋକମାନଙ୍କ ଲାଗି ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତାକେ ପ୍ରତିଫଳିତ କରୁଛେ। ସାରା ଦେଶେ ଏହାଦେ 14,329 ଇ ବସ୍ ଚଳାଚଳ କରୁଛେ। ରାଜ୍ୟ 450 ଇ ବସ୍ ଚଳାଚଳ କରୁଥିବାର ଆଇବା ଦିନେ ଇ ସଂଖ୍ୟା 1,000 ପାର କରବାର ଯୋଜନା ଅଛି। ସମ୍ବଲପୁରରେ ବହୁତେ ସମ୍ଭାବନା ଥିବାର ବେଳେ ଦକ୍ଷ ଯୁବଶକ୍ତି ଭିଲ୍ ଅଛନ୍ ଆଉ ସମ୍ବଲପୁରର ପ୍ରତିଛବିକେ ବିଶ୍ୱ ଦରବାରନ ପହଞ୍ଚାବାର ଲାଗି ଆମେ ସଭେ ଏକଜୁଟ ହୋଇକରି ନିଜର ଦାୟିତ୍ୱ ତୁଲାବାର ଆବଶ୍ୟକତା ଅଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଗଲାକାଲ ଓଡ଼ିଶା ସାଂସ୍କୃତିକ ସମାଜ, ପଣ୍ଡିତ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ସଂସଦ ଆଉ ସମଲେଶ୍ୱରୀ ଯୁବସଂଘ ତରଫରୁ ହୋଇଥିବାର ଅଲଗା ଅଲଗା ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମଟି ମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ। ପ୍ରତିଭାବାନ ବ୍ୟକ୍ତିବିଶେଷ ଆର୍ ଅନୁଷ୍ଠାନକେ ଶ୍ରୀ ପ୍ରଧାନ ସମ୍ମାନିତ କରିଛନ୍। ଓଡ଼ିଆ ଭାଷା, ସାହିତ୍ୟ ଆର୍ ସଂସ୍କୃତି ବିଭାଗ ତରଫୁ ଗୁରୁ କେଳୁଚରଣ ମହାପାତ୍ର, ଓଡ଼ିଶୀ ଗବେଷଣା କେନ୍ଦ୍ର ଆର୍ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀ ଆଉ ଲୋକକଳା ସଂଘ ମିଲିତ ସହଯୋଗଥି ଆଇବାକାଲିନୁ ରାଜ୍ୟସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ ମୂଲ ହେବା। ତିନିଦିନିଆ ମହୋତ୍ସବଥି 20 ଦଲ ଭାଗ ନେବେ। ବିହାରର ରାଜଗୀରଠାରେ ଆଜିଠାନୁ ହକି ଏସିଆ କପ୍ ମୂଲ ହେବା। ଚମ୍ପିୟନ୍ ଦଲ 2026 ହକି ବିଶ୍ୱକପ୍ ଲାଗି ସିଧାସଳଖ ଯୋଗ୍ୟତା ହାସଲ କରବେ। ଏଥି ମୋଟ 8 ଦଲ 2 ଗ୍ରୁପ୍ଥି ଖେଳିବେ। ପହିଲା ଦିନେ ଆଜି 4 ମ୍ୟାଚ୍ ଖେଳାଯିବା। ଭାରତୀୟ ଦଲକେ ହରମନପ୍ରୀତ ସିଂ ପ୍ରତିନିଧିତ୍ୱ କରୁଥିବା ବେଳେ 2 ଓଡ଼ିଆ ଅଲିମ୍ପିଆନ୍ ଅମିତ ରୋହିଦାସ ଆର୍ ଶିଳାନନ୍ଦ ଲାକ୍ରା ସାମିଲ ଅଛନ୍। ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଗତି କରୁଛି। ଇତାର ବଲେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରବାର ସହିତ ଜବର ବର୍ଷାକେ ନେଇକରି ରାଜ୍ୟର ସବୁ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲ ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।